ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3 ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡ଼ୁ ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟ ମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଘୁନାଥ ବେଶ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରୀ ବଳଦେବଜୀଉ, ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ 3 ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ସରଳଙ୍କୁଳ, ରାଜସୁନଖଳାଠାରେ ରଥାରୂଢ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित, सक्षम और आत्मनिर्भर भारत के निर्माण का अपना ସଂକଳ୍ପ ଔର ମଜବୁତ କରେ।
ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେ ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଥିଲେ। ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲ୍ରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସଂସ୍କୃତିରେ ସାମୂହିକ ଅଂଶଗ୍ରହଣକୁ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଭାସୀ ଜରିଆରେ ଆଜି ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ବିକାଶର ପ୍ରକ୍ରିୟାରୁ ପୂର୍ବରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ବିକାଶର ଧାରାରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା। ବ୍ୟକ୍ତିଗତ ଅଭିଜ୍ଞତାକୁ ଆଧାର କରି ଅନେକ ସମ୍ପ୍ରଦାୟ ଏକତ୍ର ଭାବେ କାର୍ଯ୍ୟ କରି ସାମୂହିକ ପ୍ରୟାସକୁ ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଯୁବପିଢ଼ି ବିଶେଷକରି ବାଳିକାଙ୍କ ଆତ୍ମବିଶ୍ୱାସ, ସାହସ ଓ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି।
ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରି ସୁବିଧାଏ ବାଦ ମେ ये हमको सीमावर्ती गांवों में खास अनुभव आती है।
ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭ୍ଲିନା ବାରଗୁହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ଅବପାତର ପ୍ରଭାବରେ ରାଜ୍ୟର 6ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।